ମୋର ନାମ ହଉଛି ରଞ୍ଜିତା ଗୋଚ୍ଛାୟତ, ଗ୍ରାମ ଗୋପପୁର। ମୁଁ କିଛି ରୋଷେଇ କରିବାକୁ ଚାହେଁ। ଜଳଖିଆ, ଖାଣ୍ଡବି। ରୋଷେଇ ନାଁ ହଉଛି ଖାଣ୍ଡବି। ଆବଶ୍ୟକ ସାମଗ୍ରୀ: ଚିନି, ଧନିଆ ପତ୍ର, କଟା ଓ ଲୁଣ ସ୍ୱାଦ ଅନୁସାରେ, ଘୋଳ ଦହି, ଲଙ୍କା ଓ ଅଦା ବଟା, ରାଇ, ବେସନ, ହଳଦୀ, ହେଙ୍ଗୁ, ନଡ଼ିଆ କୋରା। ରନ୍ଧନ ପ୍ରଣାଳୀ: ବେସନରେ ଦହି, ଲଙ୍କା ଗୁଣ୍ଡ, ହଳଦୀ, ଲୁଣ ଦରକାର ହେଲେ ଅଳ୍ପ ପାଣି ଦେବେ। ଭଲ ଭାବେ ଫେଣ୍ଟନ୍ତୁ। ଏହାକୁ କମ ଆଞ୍ଚରେ ବସାଇ ଲଗାତାର ଗୋଳାଇ କାଢ, ଯାହା ହେବା ଯାଏ ଘାଣ୍ଟନ୍ତୁ। ଗୋଟିଏ ବଡ ଥାଳିରେ ତେଲ ମାରି ଏହି ମିଶ୍ରଣକୁ ଢାଳନ୍ତୁ। ସରୁ ଲମ୍ବାରେ କାଟି ତାର ରୋଲ ବନାନ୍ତୁ। ପ୍ଲେଟରେ ସିଝାଇ ରଖନ୍ତୁ ଏବଂ ସର୍ଭ କରନ୍ତୁ। ଏତିକି କହୁଛି। ଧନ୍ୟବାଦ ଓଡ଼ିଶା ମୋବାଇଲ ବାହିନୀ।